ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ବିଶ୍ୱାସୀ ପ୍ରିୟ, ବିଶ୍ୱାସ ସହ ବିଶ୍ୱାସୀ ପ୍ରିୟ, ବିଶ୍ୱାସ ସହ ଅନୁଗାମୀ ହୁଅ ଖ୍ରୀଷ୍ଟଙ୍କର, ଉଜ୍ଜଳ ବସ୍ତ୍ର ପରିଧାନ କର, ଫିଙ୍ଗି ଅଙ୍ଗୁ ବସ୍ତ୍ର ପାପର, ବିଶ୍ୱାସୀ ପ୍ରିୟ ବିଶ୍ୱାସ ସହ। ବିଜୟ ପତାକା ଉଡ଼ା, ପବିତ୍ର ବଚନ ଜଗତେ ପ୍ରସାର, ଯୀଶୁଙ୍କ ବିଜୟ ପତାକା ଉଡ଼ା, ପବିତ୍ର ବଚନ ଜଗତେ ପ୍ରସାର, ଆତ୍ମା ସମସ୍ତ ଏକତ୍ର କର, କାକୁ ଡରିବ ନା କାଠୁ ହଟିବ, କାକୁ ଡରିବ ନା କାଠୁ ହଟିବ, ଆଗେ ଚାଲ ଖ୍ରୀଷ୍ଟିଆନ ବୀର ବିଶ୍ୱାସୀ ପ୍ରିୟ ବିଶ୍ୱାସ। ଆସିବ ଜୀବନରେ ଝଡ଼ ଅନେକ, ଦେଇ ସଙ୍କେତ ଅତି ଭୟାନକ, ଆସିବ ଜୀବନରେ ଝଡ଼ ଅନେକ, ଦେଇ ସଙ୍କେତ ଅତି ଭୟାନକ, କାକୁ ଡରିବ ନା କାଠୁ ହଟିବ, କାକୁ ଡରିବ ନା କାଠୁ ହଟିବ, ଆଗେ ଚାଲ ଖ୍ରୀଷ୍ଟିଆନ ବୀର ବିଶ୍ୱାସୀ ପ୍ରିୟ ବିଶ୍ୱାସ ସହ, ବିଶ୍ୱାସୀ ପ୍ରିୟ ବିଶ୍ୱାସ ସହ। ଅନୁଗାମୀ ହୁଅ ଖ୍ରୀଷ୍ଟଙ୍କର, ଉଜ୍ଜଳ ବସ୍ତ୍ର ପରିଧାନ କର, ଫିଙ୍ଗି ଅଙ୍ଗୁ ବସ୍ତ୍ର ପାପର ବିଶ୍ୱାସୀ
ପିଆଜ ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ସ୍ୱାସ୍ଥ୍ୟ ଜୀବନ ଏକ ପ୍ରଭୁଙ୍କ ଉପହାର। ଯଦି ଏହି ଉପହାରକୁ ଆମ୍ଭେମାନେ ଭଲ ଭାବରେ ଯତ୍ନ ନେବା, ତାହେଲେ ଆମ୍ଭେମାନେ ଦୀର୍ଘ ବର୍ଷ ଧରି ବଞ୍ଚିବା। ପ୍ରିୟ ଶ୍ରୋତା, ଏହି ଉପହାରକୁ ଯଦି ଆମେ ଭଲ ଭାବରେ ବ୍ୟବହାର କରିବା, ତାହେଲେ ଆମ୍ଭେମାନେ ଦୀର୍ଘ ବର୍ଷ ବଞ୍ଚିବା ଓ ତାହାଙ୍କ ପ୍ରଶଂସାରେ ଆମ୍ଭେମାନେ ଜୀବନ କଟାଇ ପାରିବା। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ପିଆଜ, ଯାହାକି ଆମେ ସାଧାରଣ ଭାବରେ ବ୍ୟବହାର କରିଥାଉ। ପ୍ରିୟ ଶ୍ରୋତା, ଚାଲନ୍ତୁ ପିଆଜ ଆମ୍ଭମାନଙ୍କୁ କେଉଁ ପ୍ରକାର ଉପକାର ହେଉଅଛି, ଏହି ବିଷୟରେ ଆଜି ଆମ୍ଭେମାନେ ଆଲୋଚନା କରିବା। ଆଜି ଆମ୍ଭେମାନେ ଏହାର ଭାଗ ଏକ ଆଲୋଚନା କରିବା। ପ୍ରଥମରେ, ପିଲାଙ୍କୁ ପତଳା ଝାଡ଼ା ହେଉଥିଲେ ତାହେଲେ କ'ଣ କରାଯିବ? ଗୋଟିଏ ପିଆଜର ରସ ବାହାର କରି ତାହା ସହିତ ଅଶ୍ୱତ୍ କାଠକୁ ଜାଳି ସେହି ନିଆଁକୁ ପିଆଜ ରସରେ ଲିଭାଇ ସେହି ଅଙ୍ଗାରକୁ ସାମାନ୍ୟ ଘୋରି ପିଆଜ ରସରେ ପିଲାଙ୍କୁ ଖୁଆଇଲେ ପତଳା ଝାଡ଼ା ବନ୍ଦ ହୋଇଥାଏ। ପିଲା ଶୁଖି ଯାଉଥିଲେ କ'ଣ କରାଯିବ? ଗୋଟିଏ ବଡ଼ ଉଲି ପିଆଜକୁ ଛୋଟ କରି କାଟି ଜଳରେ ପକାଇ ସେହି ଜଳରେ ପିଲାଙ୍କୁ ସ୍ନାନ କରାଇଲେ ପିଲା ହୃଷ୍ଟପୃଷ୍ଟ ହୁଏ ଏବଂ ଶୁଖିବା ଭଲ ହୋଇଥାଏ। ପିଲାର ପାଟି ଫିଟି ନଥିଲେ ପ୍ରତ୍ୟହ ପିଲାକୁ କିଛି ପିଆଜ ଖାଇବାକୁ ଦେଲେ ପିଲାର ପାଟି ଫିଟି ପିଲା ହୃଷ୍ଟପୃଷ୍ଟ ହୋଇଥାଏ। କାନ ଟାଣିଲେ କ'ଣ କରାଯିବ? ଗୋଟିଏ ଦେଶୀ ପିଆଜକୁ ସେଛି ତାହାର ରସକୁ କୋଣାରେ ଛାଣି ଟାଣୁଥିବା କାନରେ ଠୋପାଏ ଦୁଇ ଠୋପା ପକାଇଲେ କାନ ଟଣା ବନ୍ଦ ହୁଏ। ଶୀତଦିନ ପାଇଁ ଏହି ରସକୁ ଉଷୁମ କରିବାକୁ ପଡ଼ିବ। କାନରେ ପୂଜ ହେଉଥିଲେ କ'ଣ କରାଯିବ? ପ୍ରଥମେ ତୁଲା ଦ୍ୱାରା କାନକୁ ଭଲ ଭାବେ ପରିଷ୍କାର କରିନେବ। ଦେଶୀ ପିଆଜ ରସକୁ କାନରେ ଦୁଇ ଠୋପା ପକାଇ ତୁଳା ଦେଇ କାନକୁ ବନ୍ଦ କରିଦେବ। ପୁନରାୟ ଏହିପରି କରିବ ଦୁଇ ବା ତିନି ଦିନ। ଏହିପରି ଦିନରେ ଦୁଇ ଥର କରିଲେ ପୁରାତନ କାନପଟା ଭଲ ହୋଇଥାଏ। ଆମ୍ଭ ଦୋଷ ଝାଡ଼ା। ଦୁଇ ବା ତିନି ଦିନ କଞ୍ଚା ପିଆଜକୁ ଚୋବାଇ ଖାଇଲେ ଲାଲ ସହିତ ଝାଡ଼ା ବନ୍ଦ ହୋଇଥାଏ। ଆଖି ନାଲି ପଡ଼ିଥିଲେ ସଦ୍ୟ ପିଆଜ ରସକୁ କନାରେ ଛାଣି ଗୋଟିଏ ବୁନ୍ଦା ଆଖିରେ ପକାଇଲେ ଆଖିରୁ ଲାଲ ଅଂଶ ଛାଡ଼ି ଯାଇଥାଏ। ପେଟ ପମ୍ପୁଥିଲେ ସମ ପରିମାଣରେ ମହୁ ଅଦା ରସ ପିଆଜର ରସକୁ ମିଶାଇ ତିନି ଚାମଚ କରି ତିନି ଦିନ ସେବନ କଲେ ପେଟ ସଫା ରୋଗ ଭଲ ପେଟ ପମ୍ପା ରୋଗ ଭଲ ହୋଇଯାଇଥାଏ। ଅଜୀର୍ଣ୍ଣ ହେଲେ ଗୋଟିଏ ବଡ଼ ଉଲି ପିଆଜ ରସରେ ଲୁଣ ମିଶାଇ ଦିନକୁ ଦୁଇ ଥର କରି ଦୁଇ ଦିନ ଖାଇଲେ ନିଶ୍ଚୟ ଉପଶମ ମିଳେ ବଥ ପାଚି ପାଟିବାକୁ। ପିଆଜ ରସ ହଳଦୀ ସହିତ କିଛି ଅଟା ମିଶାଇ ପାଣି ସହିତ ଫେଣ୍ଟି ତେଲରେ ଗରମ କରି ବଥ ଉପରେ ବାନ୍ଧି ଦେଲେ ବଥ ପାଚି ପାଠିଯିବ। ସ୍ମରଣ ଶକ୍ତି ଅଭାବ ହେଲେ କ'ଣ କରାଯିବ? ଧଳା ପିଆଜ ରସ ମହୁ ଅଦା ରସ ସମଭାଗରେ ନେଇ ସେଥିରେ ଗୁଆ ଘିଅ ସାମାନ୍ୟ ମିଶ୍ରଣ କରି ତିନି ମାସ ସେବନ କଲେ ସୁଫଳ ମିଳିଥାଏ। ପ୍ରିୟ ଶ୍ରୋତା, ପିଆଜର ଉପକାର ବିଷୟରେ ଆମେ ଜାଣିଲୁ। ଯାହା ଯାହା ପିଆଜ ବିଷୟରେ ଆମ୍ଭେମାନେ ଶୁଣିଲୁ, ଆଉ ଏଇ ଯେଉଁ ଟିପଣ ଗୁଡ଼ାକ ଆମ୍ଭେମାନେ ଶୁଣିଲୁ, ଯଦି ଏହି ଟିପଣ ଆପଣମାନଙ୍କ ଘରରେ ବ୍ୟବହାର ବା ଲାଭକାରକ ହେଉଅଛି, ଏହା ବହୁତ ଉତ୍ତମ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ସଠିକ ଧର୍ମ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ଅନ୍ତର୍ଯ୍ୟମୀ ପରମପିତା, ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ, ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ପ୍ରେମରେ, କରୁଣାରେ, ଶାନ୍ତିରେ ସେ ଆପଣଙ୍କୁ ରଖନ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସଠିକ ଧର୍ମ। ହଁ ପ୍ରିୟ ଶ୍ରୋତା, ଯଦି ଆମେ ପୃଥିବୀରେ ଭ୍ରମଣ କରିବା, ଲୋକେ ଅନେକ ପ୍ରକାର ଧର୍ମରେ ବିଶ୍ୱାସ କରନ୍ତି। ଏହିପରିକି ଯେଉଁ ଧର୍ମକୁ ସେମାନେ ବିଶ୍ୱାସ କରୁଅଛନ୍ତି, ସେହି ଧର୍ମ ସଠିକ ଧର୍ମ କି ନାହିଁ ତାହା ବି ସେ ଜାଣିନାହାନ୍ତି। ଅଥବା ସେମାନେ ଜାଣିଲେ ବି ଯେଉଁ ଧର୍ମରେ ସେ ବିଶ୍ୱାସ କରୁଥିଲେ ବା ସେମାନେ ବିଶ୍ୱାସ କରୁଥିଲେ, ସେହି ଧର୍ମ ହିଁ ସଠିକ ବୋଲି ସେମାନେ ମନେ କରନ୍ତି। ତାହେଲେ ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ ସେହି ସଠିକ ଧର୍ମ ବିଷୟରେ କ'ଣ କହୁଅଛି? ଚାଲନ୍ତୁ ଆଜି ଆମେ ଆଲୋଚନା କରିବା। ଶୀଘ୍ର ଖାଦ୍ୟ ଯୋଗାଉଥିବା ହୋଟେଲ ଆମକୁ ପ୍ରଲୋଭିତ କରିଥାଏ ଯେ ଆମେ ଯେଉଁ ପ୍ରକାର ଖାଦ୍ୟ ଚାହୁଁ ଠିକ୍ ସେହି ପ୍ରକାରର ଖାଦ୍ୟ ଆମେ ଆଦେଶ କରିପାରିବା। କେତେକ କଫି ଦୋକାନରେ ବିଭିନ୍ନ ସ୍ୱାଦର ଓ ବିଭିନ୍ନ ପ୍ରକାରର କଫି ଉପଲବ୍ଧ ଥାଏ। ଯେତେବେଳେ ଆମେ ଘର ବା କାର୍ କିଣୁ, ଆମେ ବିଭିନ୍ନ ବିକଳ୍ପ ଓ ଗୁଣ ଦେଖିବାକୁ ଚେଷ୍ଟା କରିଥାଉ, ଯାହାକି ଆମେ ଇଚ୍ଛା କରୁ। ଆଉ ଆମେ ଚକଚାଟ୍ ଓ ପ୍ରୁବେରୀ ଦୁନିଆରେ ବାସ କରୁନାହୁଁ। ଆଜିର ଦୁନିଆରେ ପସନ୍ଦ ହେଉଛି ରାଜା ବା ତାଜା। ଯେ ତୁମ୍ଭର ଆପଣଙ୍କ ବ୍ୟକ୍ତିଗତ ପସନ୍ଦ ଓ ଆବଶ୍ୟକତା ଅନୁସାରେ ଆପଣ କୌଣସି ବିଷୟ ଚାହିଁଥାନ୍ତି ତାହା ପାଇଥାନ୍ତି। ତେବେ ତୁମ ନିମନ୍ତେ କେଉଁ ଧର୍ମ ଠିକ୍ ଅଟେ ବା ମୋ ନିମନ୍ତେ କେଉଁ ଧର୍ମ ଠିକ୍ ଅଟେ ବା ଆମ୍ଭମାନଙ୍କ ନିମନ୍ତେ କେଉଁ ଧର୍ମ ଠିକ୍ ଅଟେ, ଏକ ଦୋଷ ରହିତ ଧର୍ମ ବିଷୟରେ କ'ଣ ବିଚାର କର ଯାହା କୌଣସି ଦାବି କରେ ନାହିଁ ଏବଂ ଅନେକ କର ଓ ନ କର ନିୟମ କାନୁନରେ ଭୋଜଗ୍ରସ୍ତ ନୁହଁ। ଏପରି ଏକ ଧର୍ମ ବାସ୍ତବରେ ଅଛି ଯାହା ମୁଁ ବର୍ତ୍ତମାନ ବର୍ଣ୍ଣନା କଲି, କିନ୍ତୁ ଧର୍ମକୁ ଆଇସ୍କ୍ରିମ୍ ସ୍ୱାଦକୁ ବାଛିଲା ପରି ଚୟନ କରାଯାଇପାରେ ନାହିଁ କି ଆମ୍ଭମାନଙ୍କୁ ଆକର୍ଷଣ କରିବା ପାଇଁ ଦୁନିଆରେ ଅନେକ ସ୍ୱର ଅଛନ୍ତି। ତେବେ ଜଣେ ବ୍ୟକ୍ତି କାହିଁକି ଯୀଶୁଙ୍କୁ ଅନ୍ୟମାନଙ୍କ ଉପରେ ଯଥା ମହତ୍ମତ କନ୍ଫୁସିୟସ୍ ବୁଦ୍ଧଦେବଙ୍କ ଉପରେ ପ୍ରାଧାନ୍ୟତା ଦେବା ଉଚିତ? ସବୁ କଥା ବିଚାର କଲେ ପ୍ରଶ୍ନ ଆସେ ଯେ ସମସ୍ତ ରାସ୍ତା କ'ଣ ସ୍ୱର୍ଗକୁ କଢ଼ାଇ ନିଏ ନାହିଁ? ସମସ୍ତ ଧର୍ମ କ'ଣ ସମାନ ନୁହନ୍ତି? ସତ୍ୟ ବିଷୟ ହେଉଛି ଯେ ସମସ୍ତ ଧର୍ମ ସ୍ୱର୍ଗକୁ କଢ଼ାଏ ନାହିଁ। ଯେପରି ସମସ୍ତ ରାସ୍ତା ଦିଲ୍ଲୀକୁ କଢ଼ାଏ ନାହିଁ, କେବଳ ଯୀଶୁ ଈଶ୍ୱରଙ୍କ ଅଧିକାର ସହ କଥା କହନ୍ତି, କାରଣ ସେ ମୃତ୍ୟୁ ଉପରେ ବିଜୟ ହାସଲ କରିଅଛନ୍ତି। ମହମ୍ମଦ କନଫ୍ୟୁସିୟସ୍ ଓ ଅନ୍ୟ ବ୍ୟକ୍ତିମାନେ ଆଜି ଯାଏ କବରସୀୟ ହୋଇ ରହିଅଛନ୍ତି। ମନେ ରଖନ୍ତୁ ପ୍ରିୟ ଶ୍ରୋତା, ମହମ୍ମଦ କନଫ୍ୟୁସିୟସ୍ ଓ ଅନ୍ୟ ଧର୍ମଗୁରୁମାନେ ବା ଅନ୍ୟ ବ୍ୟକ୍ତିମାନେ ଆଜି ଯାଏ କବରସୀୟ ହୋଇ ରହିଅଛନ୍ତି, କିନ୍ତୁ ଯୀଶୁ ରୋମିଓ କ୍ରୁଶରେ ଦାରୁଣ ଭାବରେ ମୃତ୍ୟୁବରଣ କଲା, ଉତ୍ତାରେ ଆପଣା ଶକ୍ତିରେ ତିନି ଦିନ ପରେ ପୁନର୍ଜୀବିତ ହୋଇଥିଲେ। ଯଦି ଏପରି କେହି ମୃତ୍ୟୁ ଉପରେ ବିଜୟ ହାସଲ କରିଥାନ୍ତି, ତେବେ ଆମ ଧ୍ୟାନ ତାହାଙ୍କ ଉପରେ କେନ୍ଦ୍ରିତ ହେବା ଉଚିତ, ଯେ କେହି ମୃତ୍ୟୁ ଉପରେ ବିଜୟ ହାସଲ କରିଅଛି, ତାହାଙ୍କ କଥା ଶୁଣାଯିବା ଉଚିତ। ଯୀଶୁଙ୍କ ପୁନରୁତ୍ଥାନ ସପକ୍ଷରେ ଅନେକ ପ୍ରମାଣ ରହିଅଛି। ପ୍ରଥମ 500ରୁ ଉର୍ଦ୍ଧ ପୁନରୁତ୍ଥାନ ଖ୍ରୀଷ୍ଟଙ୍କ ଚକ୍ଷୁପ ଥିଲେ। ଏହା ନିଶ୍ଚିତ ରୂପେ ଏକ ବୃହତ୍ ସଂଖ୍ୟା। 500ଟି ବ୍ୟକ୍ତିଙ୍କର ସ୍ୱର ଅବହେଳିତ କରାଯାଇନପାରେ। ଶୂନ୍ୟ କବରର ବିଷୟ ମଧ୍ୟ ପୁନରୁତ୍ଥାନର ଆଉ ଏକ ପ୍ରମାଣ। ଯୀଶୁଙ୍କ ଶତ୍ରୁମାନେ ଅତି ଆରାମରେ କ୍ଷୟ ପାଉଥିବା ମୃତ୍ୟୁ ଶରୀରକୁ ସମସ୍ତଙ୍କୁ ଦେଖାଇ ତାହାଙ୍କ ପୁନରୁତ୍ଥାନକୁ ଭୁଲ ସାବ୍ୟସ୍ତ କରିପାରିଥାନ୍ତେ, କିନ୍ତୁ ସେମାନଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ତାହାଙ୍କ ମୃତ୍ୟୁ ଶରୀର ହିଁ ନଥିଲା, କବର ଶୂନ୍ୟ ଥିଲା। ତାହେଲେ କ'ଣ ଶିଷ୍ୟମାନେ ତାହାଙ୍କ ଶରୀରକୁ ଚୋରି କରିପାରିଥାନ୍ତି କି? ସମ୍ଭବ ନୁହେଁ, କାରଣ ସେହି ପ୍ରକାର ଘଟଣାକୁ ଚୋରି କରିବା ପାଇଁ ଅନେକ ସିପାହୀମାନଙ୍କ ସେଠାରେ ନିଯୁକ୍ତ କରାଯାଉଥିଲା। ଯୀଶୁଙ୍କ ଘନିଷ୍ଠ ଅନୁଗାମିନୀମାନେ ତାହାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହି ବିଷୟକୁ ବିଚାରରେ ରଖି ଏହା ଭାବିବା ଅସମ୍ଭବ ଯେ ଭୟଭୀତ ମାଛୁଆମାନେ ସୁଜିତ ସିପାହୀମାନଙ୍କ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇଥିବେ। ଅଧିକତ୍ୱ ଏକ ମନ୍ଦ ଅବା ଭୁଲ ବିଷୟକୁ ପ୍ରମାଣ କରିବାକୁ ଯାଇ କେହି ବି ନିଜ ଜୀବନର ବାଜି ଲଗାଇବ ନାହିଁ ଓ ଶହୀଦ ହେବାକୁ ପ୍ରସ୍ତୁତ ହେବ ନାହିଁ। ସରଳ ସତ୍ୟତା ହେଉଛି ଯେ ପୁନରୁତ୍ଥାନର କେହି ଲୁଚାଇ ପାରିବେ ନାହିଁ। ପୁନର୍ବାର ଯେଉଁ ବ୍ୟକ୍ତି ମୃତ୍ୟୁ ଉପରେ ବିଜୟ ହାସଲ କରିଅଛି, ସେ ଶୁଣାଯିବ ଆବଶ୍ୟକ। ମୃତ୍ୟୁ ଉପରେ ତାହାଙ୍କ ଅଧିକାର ଅଛି ବୋଲି ଯୀଶୁ ପ୍ରମାଣ ଦେଲେ, ତେଣୁ ସେ ଯାହା କହନ୍ତି ଆମେ ଶୁଣିବା ଆବଶ୍ୟକ। ପ୍ରିୟ ଶ୍ରୋତା, ଯୀଶୁ ଦାବି କରନ୍ତି ଯେ ସେ ପରିତ୍ରାଣର ଏକମାତ୍ର ପଥ, ଯାହା ଆମେ ପଢ଼ୁ ଜହନ 14:6। ସେ ଏକ ରାସ୍ତା ନୁହନ୍ତି, ଅନେକ ରାସ୍ତାରୁ ମଧ୍ୟରୁ ଏକ ରାସ୍ତା, କିନ୍ତୁ ଯୀଶୁ ହିଁ ଏକମାତ୍ର ପଥ, ଏକମାତ୍ର ରାସ୍ତା ଅଟନ୍ତି। ସେହି ଯୀଶୁ କହନ୍ତି, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଏହିପରି ଯୀଶୁ ଆହ୍ୱାନ କରନ୍ତି ମାଥିଓ 11:28। ପ୍ରିୟ ଶ୍ରୋତା, ଏହି ଦୁନିଆ ଅତି କଠୋର, ଏଠାରେ ଜୀବନ ବହୁତ କଷ୍ଟ ଅଟେ। ଆମ ମଧ୍ୟରୁ ଅନେକ ଦୁନିଆରେ ଦୁଃଖ, ଆଘାତ ଓ ପ୍ରତିଘାତ ପାଇ ଅଛନ୍ତି, ଏ କଥାରେ ରାଜି ଅଟନ୍ତି କି ନା? ତେବେ ବର୍ତ୍ତମାନ ତୁମେ କ'ଣ ଚାହ? ଈଶ୍ୱରଙ୍କ ସହ ସମ୍ପର୍କର ପୁନଃସ୍ଥାପନ ନା କେବଳ ଧର୍ମ, ଏକ ଜୀବନ୍ତ ଉଦ୍ଧାରକର୍ତ୍ତା ନା ଭାବବାଦୀମାନଙ୍କ ମଧ୍ୟରୁ ଏକ ମୃତ୍ୟୁ ଭାବବାଦୀ, ଏକ ଅର୍ଥପୂର୍ଣ୍ଣ ସମ୍ପର୍କ ନା ତୁଚ୍ଛ ରୀତିନୀତି? ଯୀଶୁ ଏକ ବିକଳ୍ପ ନୁହନ୍ତି, ସେ ଏକମାତ୍ର ବିକଳ୍ପ ଅଟନ୍ତି। ପ୍ରିୟସତା, ଯୀଶୁ ହେଉଛନ୍ତି ଠିକ୍ ବା ସେହି ଠିକ୍ ଧର୍ମ। ଯଦି ତୁମ୍ଭେ ପାପ କ୍ଷମାର ସନ୍ଧାନ କରୁଅଛନ୍ତି ବା ଅନୁସନ୍ଧାନ କରୁଛନ୍ତି, ଆମେ ପାଉଛୁ ପ୍ରେରିତ 10:43 ସେଠି କହେ, ଯଦି ତୁମ୍ଭେ ଈଶ୍ୱରଙ୍କ ସହ ଅର୍ଥପୂର୍ଣ୍ଣ ସମ୍ପର୍କ ଖୋଜୁଅଛ, ତେବେ ଯୀଶୁ ହେଉଛନ୍ତି ଠିକ୍ ସେହି ଧର୍ମ ଯେଉଁଠାରେ ସେହି ଅର୍ଥପୂର୍ଣ୍ଣ ସମ୍ପର୍କ ପାଇପାରିବେ। ଜହନ 10:10 କହେ, ଯଦି ତୁମ୍ଭେ ସ୍ୱର୍ଗରେ ଅନନ୍ତ ଜୀବନ କାଳୀନ ବାସ କରିବାକୁ ଚେଷ୍ଟା କରୁଅଛୁ, ତେବେ ଯୀଶୁ ହେଉଛନ୍ତି ସେହି ସଠିକ ଧର୍ମ। ଜହନ 3:16 କହେ, ଯେ କେହି ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଅନନ୍ତ ଜୀବନ ପ୍ରାପ୍ତ ପାଇବେ, ତାହା ହେଉଛି ସଠିକ ଧର୍ମ। ଯୀଶୁଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତାଙ୍କ ରୂପେ ଯେ କେହି ତାଙ୍କଠାରେ ବିଶ୍ୱାସ କରେ କହେ, ତୁମ୍ଭେ ବିନାଶ ହେବ ନାହିଁ, ତୁମ ପାପ କ୍ଷମା ପାଇଁ ତାଙ୍କଠାରେ ବିଶ୍ୱାସ କର, ତୁମେ ନିରୁଚିତ ହେବ ନାହିଁ। ପ୍ରିୟସତା, ଯଦି ତୁମ୍ଭେ ଈଶ୍ୱରଙ୍କ ସହ ଠିକ୍ ସମ୍ପର୍କ ସ୍ଥାପନ କରିବାକୁ ଚାହଁ, ତେବେ ନିମ୍ନରେ ପ୍ରାର୍ଥନାର ଏକ ନମୁନା ଦିଆଯାଇଛି। ମନେ ରଖନ୍ତୁ ପ୍ରିୟସତା, ଏହି ପ୍ରାର୍ଥନା କରିବା ଦ୍ୱାରା ଆପଣଙ୍କ ପରିତ୍ରାଣ ପାଇବେ ନାହିଁ, କିନ୍ତୁ କେବଳ କୃଷ୍ଣଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଉଦ୍ଧାର ପାଇପାରିବେ। ଈଶ୍ୱରଙ୍କଠାରେ ନିଜ ବିଶ୍ୱାସକୁ ପ୍ରକାଶ କରିବା ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇଥିବାକୁ ତାହାଙ୍କ ପ୍ରତି ଧନ୍ୟବାଦ ଦେବା, ତାହା ହିଁ ଆମ ପ୍ରାର୍ଥନା ହେବା ଉଚିତ। ପ୍ରିୟସତା, ଏହିପରି ଯଦି ଆମେ ପ୍ରାର୍ଥନା କରିବା, ତାହେଲେ ନିଶ୍ଚିତ ଭାବରେ ଆମେ ଜୀବନ ପ୍ରାପ୍ତ ପାଇବା, ଯେହେତୁ ଯୀଶୁ ହିଁ ସେହି ମାର୍ଗ, ସେହି ପଥ, ସେହି ରାସ୍ତା ଯେଉଁଠାରେ ଆମେ ଜୀବନ ପ୍ରାପ୍ତ ପାଇପାରିବା। ତାହେଲେ ପ୍ରିୟସତା, ଚାଲନ୍ତୁ ନିଜକୁ ଈଶ୍ୱରଙ୍କଠାରେ ସମର୍ପଣ କରିବା। ଯେହେତୁ ଯୀଶୁ ଠାରେ ଯଦି ଆମେ ବିଶ୍ୱାସ କରିବା, ଆମେ କେବେ ହେଲେ ବିନାଶ ହେବା ନାହିଁ, ଆମ ପାପ ସବୁ କ୍ଷମା କରାଯିବ, ଆଉ କେବେ ହେଲେ ନିରାଶା ହେବା ନାହିଁ, ଯେହେତୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଆଶା ପ୍ରକାଶ କରୁଅଛନ୍ତି। ଆଉ ସେ କହନ୍ତି କି ଯଦି ଆମେ ତାହାଙ୍କ ପାଖକୁ ଯିବା, ଆଉ ସେ ଆମମାନଙ୍କୁ ସ୍ୱାନ୍ତନା ଦେବେ। ଯଦି ଆମେ ଭାରଗ୍ରସ୍ତରେ ରହିଅଛୁ ବା ଯଦି ଆମେ ଜାଗତିକରେ ଭରି ରହିଅଛୁ, ଚିନ୍ତାରେ ଭରି ରହିଅଛୁ, ଯୀଶୁଖ୍ରୀଷ୍ଟ ହିଁ ଆମମାନଙ୍କୁ ବିଶ୍ରାମ ଦେବେ। ଯୀଶୁଖ୍ରୀଷ୍ଟ ହିଁ ଯୀଶୁଖ୍ରୀଷ୍ଟଙ୍କଠାରେ ହିଁ ଆମେ ଅନନ୍ତ ଜୀବନ ପ୍ରାପ୍ତ ପାଇପାରିବା, ତାହା ହିଁ ସଠିକ ଧର୍ମ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ମଧୁର ନାମରେ ଯୀଶୁଖ୍ରୀଷ୍ଟଙ୍କଠାରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେହେତୁ ବର୍ତ୍ତମାନ ଯେଉଁ ବାକ୍ୟ ସେହି ସଠିକ ଧର୍ମ ବିଷୟରେ ଶିକ୍ଷା ଦେଲେ ତୁମ ସେହି ଭକ୍ତ ସେହି ସଠିକ ଧର୍ମ ଅନୁସନ୍ଧାନ କରିବା ପାଇଁ ସେହି ସଠିକ ଧର୍ମ ବିଷୟରେ ଜାଣିବା ପାଇଁ ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର, ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପ୍ରଭୁ ଆମେ ପାପୀ, ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ଭାବରେ ଧୋଇଦିଅ, ଯେପରିକି ଆମେ ଧୈର୍ଯ୍ୟରେ ଆଗକୁ ବଢ଼ିପାରିବୁ ସେହିପରି ଆମମାନଙ୍କୁ ଆଶୀର୍ବାଦ କର। ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ସେତେବେଳେ ଆମ୍ଭମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତାଗଣ, ଏହି କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଆମେ ଆଶା କରୁ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆପଣଙ୍କ ଦୈନିକ ଜୀବନରେ ଆପଣ କିଛି ଲାଭ ପାଉଥିବେ। ପ୍ରିୟ ଶ୍ରୋତା, ଏହି କାର୍ଯ୍ୟକ୍ରମ ବିଷୟରେ ଯଦି ଆଉ ଅଧିକ ଜାଣିବା ନିମନ୍ତେ ଇଚ୍ଛୁକ ଅଛନ୍ତି ଓ ଆପଣଙ୍କ ମନ୍ତବ୍ୟ ଜଣାଇବା ପାଇଁ ଆମର ଏହି ଠିକଣାରେ ଆମକୁ ଯୋଗାଯୋଗ କରନ୍ତୁ। ଆମର ଠିକଣା ହେଉଛି ଆଡ଼ଭେଣ୍ଟିଷ୍ଟ ୱାର୍ଲ୍ଡ ରେଡ଼ିଓ, ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, ପୋଷ୍ଟ ବକ୍ସ 1-7, ସାଲିସବରୀ ପାର୍କ, ପୁନେ। ପିନ୍ ନମ୍ବର 411037। ଫୋନ୍ ନମ୍ବର ହେଉଛି 0897515342 7 বা আমার ওয়েবসাইট খোলন্তু www.awr.org/ori বা আপনক যেকোনসি অ্যান্ড্রয়েড মোবাইল, স্মার্টফোন, ট্যাবলেট, ডেস্কটপ, ল্যাপটপ, মোবাইল ফোন ইত্যাদি মাধ্যম দ্বারা বা আম অ্যাপ ডাউনলোড করন্তু। আপনকর মোবাইল প্লে স্টোর ঠারো টাইপ করন্তু দ্য ভয়েস অফ ফোক AMC। এই কার্যক্রম প্রতিদিন প্রসারণ করা যাওছি, ସମୟ ସକାଳ 6:45, ସନ୍ଧ୍ୟା 6:45। ସଦାପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ନମସ୍କାର।